विचार नाही जगतरे अधर्म करुचि राज दुशली गमन करिकि ब्राह्मण करुछंती पूजा कार्य माछ माउस कु नीति खाइकि मणिष हेलेणी हिंस्र नीति नियम कु मानु नाही सीए मानु नाही वेद शास्त्र पड़िकि बाया होई सर्वे हेलेनी विपथगामी नारी माया आउ धन माया एठी संसार देलाणी गिली ए दुईटा हळा हळ बिसटे टाणिकि आणुछि कळी अशी वर्ष बुढ़ा विवाह हुए धन देई अजाना तुणी रे खेल चली अच्छी कि जुग होइला भाई शिक्षा गुरु होई शिष्या गुर मंत्री एमिती घटुची केते आस कल्कि देव एसबु अन्याय असह्य हेलाणी मोते ପୋଡ଼ା ହେଉଛି କିଏ ମରୁଛନ୍ତି ଭୋକେ, ଖାଦ୍ୟକୁ ଛାଡ଼ିକି ଅଖାଦ୍ୟ ଖାଉଛି ଦେଖ ଏ ମଣିଷ ଜାତି। ସତ ସଙ୍ଗ ଛାଡ଼ି ସଂସାର ଭିତରେ କୁସଙ୍ଗେ ଯାଉଛି ମାତି। ରକ୍ଷକ ଏଠାରେ ଭକ୍ଷକ ସାଜୁଛି ଭରସା ତ ପାଉନାହିଁ, ଜନ୍ମ ଦେଇକି ଏ ଜୀବନ ନିଅନ୍ତି ଘୋର କଳି କାଳ। ଏହି ଭେଣ୍ଡା ମାନେ ମେଣ୍ଢା ପାଲଟି ଗଲେଣି ନାରୀ କବଳରେ ପଡ଼ି, ଶିଶୁ ବଳାତ୍କାର ସଂସାର ଭିତରେ ପ୍ରଭୁ ହେଗଲାଣି ବଢ଼ି। ପଇସା କମାନ୍ତି ଝିଅ ରୋଜଗାର ବେଶୀ, ବାର ନାରୀ ହୋଇ ବାର ଗେରସ୍ତରେ ଅଭିଆଡ଼ି କରେ ଘର, ବିଭା ହୋଇ ଦେଇ ପିଣ୍ଡିରେ ପଶଇ ସୀତା ସତୀ ଠାରୁ ଆଶ୍ଚର୍ଯ୍ୟରେ ବୁଡ଼ି ରହି ନାରୀ କ୍ଲବ ଆତେନେ କରେ, ପର ପୁରୁଷକୁ ସାଙ୍ଗରେ ଧରିକି ରାତି ଅଧେରେ ସେ ଫେରେ, ପର ନାରୀ ସଙ୍ଗେ ରତି କରିବାକୁ ପୁରୁଷ ହୁଅନ୍ତି ବାଇ। ଦେଖ କଳ୍କି ଦେବ ଏହାଙ୍କ ପ୍ରକୃତି ମଲେ ବି ତୁଟିବ ନାହିଁ। ପୋଷାକ ନାରୀ ଏ ପିନ୍ଧିକି ଭୁଲନ୍ତି ସିନ୍ଦୁର ଶଙ୍ଖା, ଇହ ପର କାଳ ଦେବତାଙ୍କୁ ସିଏ କରୁଛନ୍ତି ଅଣଦେଖା। ଚାକିରିଆ ହୋଇ ଚାକିରି କରିକି ଚାକର ସାଥିରେ ଭାବ, ଏହି ପରିଦୃଶ୍ୟ ସଂସାର ଭିତରେ ପ୍ରଭୁ ହେ ନାହିଁ ଅଭାବ। ସମ୍ପର୍କ ଧୀରେ ଧୀରେ ଯାଏ ତୁଟି, ବାପ ଠାରୁ ପୁଅ ଭିନ୍ନେ ହେଉଛନ୍ତି ଘଟଣା ଘଟୁଛି ବେଶୀ, ରକ୍ତର ସମ୍ପର୍କ ରହିବନି ଆଉ କରିବେ ଧର୍ମ ପୁଅ। ସମ୍ପତ୍ତି ଲୋଭରେ ସେହି ପୁଅ ମାନେ ଖାଇବାକୁ ଦେବେ ଘିଅ। মতে স্বামী বরুথিবে কুলর দুহিতা মানে বাপ মা তাঙ্কু জন্ম দেইকি কান্দুথিবে মনে মনে জন্ম কলা পুয় ঘরে ন জনাই ঘরকু আনিব বহু জাতি গোত্র কিছি নথিব তাহার যেউ জাতির সব